ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ସିଭିଲ୍ ସେବା ଦିବସ ଅବସରରେ ଦେଶର ସିଭିଲ୍ ସେବା ଅଧିକାରୀମାନଙ୍କୁ ସମ୍ବୋଧନ କରିବେ। 17 ନମ୍ବର ସିଭିଲ୍ ସେବା ଦିବସ ପାଳନ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରଠି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସିଭିଲ୍ ସେବା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନିତ କରିବେ। ଜିଲ୍ଲାର ସାମଗ୍ରିକ ବିକାଶ ବ୍ଲକସ୍ତରୀୟ ଆକାଂକ୍ଷୀ କାର୍ଯ୍ୟକ୍ରମ କ୍ଷେତ୍ରଠି ଭଲ୍ କାମ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ବହିକି ଭିଲ୍ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଗଲାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁରରେ ପହଞ୍ଚିକରି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କର ଦର୍ଶନ କରିଛନ୍। ରାଜଧାନୀ ବାଗିର ସମ୍ବଲପୁରରେ ଭିଲ୍ ସାଧାରଣ ଲୋକମାନଙ୍କର ଦାବି ଦରଖାସ୍ତକେ ଗ୍ରହଣ କରାଯିବା ଆଉ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରି କିଛିଟା ଅଭିଯୋଗର ତୁର୍ତ୍ତି ସମାଧାନ ବିଲ୍ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ସୋମବାର 21 ତାରିଖ ସାଧାରଣ ଲୋକ ପଶ୍ଚିମ ଓଡ଼ିଶାର ସେମାନେ ବି ଆସିକରି ସରକାର ସହିତ ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକୁ ତାଙ୍କୁ ଦରଖାସ୍ତ ଦେବେ ଏବଂ ଆଲୋଚନା କରି ତାର ସମାଧାନ କରିବା ପାଇଁ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ମଧ୍ୟ କିଛି ଦରଖାସ୍ତର ଗୋଟିଏ ଦିନରେ ହିଁ ତାର ସମାଧାନ ମଧ୍ୟ ହେବାର ଏହି ପ୍ରସ୍ତାବ ବି ଅଛି ଏବଂ ସେଥିପାଇଁ ସରକାର ନିଜେ ଆସିଛନ୍ତି। ଆମ ସରକାର ଲୋକଙ୍କର ସରକାର ହୋଇଥିବା କାରଣରୁ ଲୋକଙ୍କର ଗୁହାରୀ ଶୁଣିବା ଲୋକଙ୍କର ସହିତ ମିଶିବା ଏଟାକୁ ଆମେ ପ୍ରାଧାନ୍ୟତା ଦେଉଛୁ। ତାହା ଆଗାମୀ ଦିନରେ ମଧ୍ୟ ନିରନ୍ତର ଭାବରେ ଲୋକଙ୍କର ସେବା କରିବା ପାଇଁ ଲୋକଙ୍କର ଗୁହାରୀ ବିଭିନ୍ନ ଜାଗାରେ ଶୁଣିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।
ସିଭିଟି ପଞ୍ଜିକୃତ ହୋଇଥିବା ପଶ୍ଚିମ ଓଡ଼ିଶାର 10ଟା ଜିଲ୍ଲାର 1000ଟା ଅଭିଯୋଗର ଶୁଣାଣି କରାଯିବା। ଇତାର ସହିତ ପଞ୍ଜିକୃତ ନାଇଁ ହୋଇପାରିଥିବା ଅଭିଯୋଗମାନଙ୍କୁ ଭିଲ୍ ଶୁଣାଣି ଲାଗି ଗ୍ରହଣ କରାଯିବା। ସିଭିଟି 11 ଜଣ ମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଉ 10ଟା ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକେ ନଜରଠି ରଖିକରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରଠାରେ ତିଆରି ହେବା ରାଇଜର ସବୁନୁ ବଡ଼ ସମ୍ମିଳନୀ କକ୍ଷ। ରାଜଧାନୀ ରେଲ ସଦନ ପଛାଡ଼େ ଥିବା ପୁର୍ଣ୍ଣା ଓମ୍ଫେଡ୍ ପ୍ଲାଣ୍ଟ ପରିସର 18 ଏକର ଜାଗାଥି ଏହି ସମ୍ମିଳନୀ କକ୍ଷ ତିଆରି ହେବା। 800 କୋଟି ଟଙ୍କା ଖର୍ଚ୍ଚାଥି ହେବାର୍କେ ଥିବା ଏହି ସମ୍ମିଳନୀ କକ୍ଷନ 4000 ଲୋକ ବସ୍ବାର ସୁବିଧା ରହିବା। ତାର ବାହାରେ 30,000 ଲୋକ ଜମା ହୋଇପାରିବେ। ଏହି ମେଗା ପ୍ରକଳ୍ପ ଲାଗି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ତରଫ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇଛି। ସାଇବର ସୁରକ୍ଷା ବାବଦେ ଲୋକଙ୍କୁ ସଚେତନ କରିବା ସହିତ ସୁରକ୍ଷିତ ଡିଜିଟାଲ ପରିବେଶ ତିଆରି କରିବା ଲାଗି ଭୁବନେଶ୍ୱରଠାରେ ସାଇବର ସେଫ୍ ଇଣ୍ଡିଆ କନ୍କ୍ଲେଭ 2025 ହୋଇଯାଇଛି। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଇବର ଠକମାନଙ୍କର ଲୋଭ ଆର୍ ଡର୍ଠାରୁ ଦୂରେ ରହିବାରକେ ପରାମର୍ଶ ଦେଇଛନ୍। ଭାଗଚାଷୀ ଆଇନ ଆନ୍ବାର ଲାଗି ରାଜ୍ୟ ସରକାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ସାଧନିଆ କମିଟି ଗଠନ କରିଛନ୍। ଭାଗଚାଷୀମାନଙ୍କୁ ନ୍ୟାୟ ଦେବାର ଲକ୍ଷ୍ୟଥି ଭାଗଚାଷୀ ଆଇନ ଆନ୍ବାର ଲାଗି ଏହି କମିଟି ରାଜ୍ୟ ସରକାରଙ୍କୁ ଭିନ୍ ଭିନ୍ ପରାମର୍ଶ ଦେବା। ରାଇଜର ସବୁ ମେଡିକାଲ କଲେଜମାନଙ୍କେ ଏତକର ଅଧ୍ୟାପକମାନଙ୍କର ବାୟୋମେଟ୍ରିକ୍ ଉପସ୍ଥାନ ବଦଲେ ମୁହଁ ଆଧାରିତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ମେ 1 ତାରିଖରୁ ସବୁ ସରକାରୀ ଆଉ ଘରୋଇ ମେଡିକାଲ କଲେଜର ଏହି ବ୍ୟବସ୍ଥା ଲାଗୁ କରବାରକେ ନ୍ୟାସନାଲ ମେଡିକାଲ କମିଶନ ଏନ୍ଏମ୍ସି ନିର୍ଦ୍ଦେଶ ଜାରି କରିଛନ୍। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ଭାଗ ନେବାର ଲାଗି ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଜିଠାରୁ ଫେରଘାଏ ପଞ୍ଜିକରଣ ମୂଲ ହେବା। ପଞ୍ଜିକରଣ ପ୍ରକ୍ରିୟା 3 ଦିନ ତକ ଚାଲବା। ଗଣମାଧ୍ୟମ ପ୍ରତିନିଧିମାନେ app.websindia.org ୱେବ୍ସାଇଟ୍ ଜରିଏ ପଞ୍ଜିକରଣ କରିପାରିବେ। ଏଥିଲାଗି ପ୍ରିଣ୍ଟ ରେଡିଓ ଟିଭି ସାମ୍ବାଦିକ ଫଟୋଗ୍ରାଫର ସ୍ୱତନ୍ତ୍ର ସାମ୍ବାଦିକମାନେ ଆବେଦନ କରିପାରିବେ। ଇନ ଜନେଇ ଦିଆଯାଇପାରେ ଯେ ଆଇବା ମାସ 1ରୁ 4 ତାରିଖ ତକ କେନ୍ଦ୍ର ସରକାରଙ୍କ ତରଫ ମୁମ୍ବାଇନ ୱେବ୍ସ ସମ୍ମିଳନୀ ଆୟୋଜନ କରାଯିବ। ନୂଆପଡ଼ା ଜିଲ୍ଲା ଡୁଆଛଠାରେ ମେହେର ସମାଜର 43 ନମ୍ବର ଜିଲ୍ଲାସ୍ତରୀୟ ବାର୍ଷିକ ସମାବେଶ ହୋଇଯାଇଛି। ସମାଜ ଲାଗି ଥିବା ଦାୟିତ୍ୱକେ ବୁଝିକରି ନିଷ୍ଠାର ସହିତ କାମ କଲେ ଭଲ ସମାଜ ଗଠନର ସପନ ପୂରା ହୋଇପାରବା ବୋଲି କାର୍ଯ୍ୟକ୍ରମଟି ଅତିଥିମାନେ କହିଥିଲେ। ଏହି ଅବସରରେ ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର 5 ନମ୍ବର ସଂସ୍କରଣ ଗଲାକାଲି ମୂଲ ହୋଇଛି। ଟୁର୍ଣ୍ଣାମେଣ୍ଟ ଆଇବା ମେ 3 ତାରିଖ ତକ ଚାଲବା। ଇଷ୍ଟ ବେଙ୍ଗଲ ଏଫ୍ସି ଆଉ କେରଳ ବ୍ଲାଷ୍ଟର୍ସ ଏଫ୍ସି ଭିତରେ ହୋଇଥିବା ଉଦ୍ଘାଟନୀ ମ୍ୟାଚ୍ଟି କେରଳ ବ୍ଲାଷ୍ଟର୍ସ ଏଫ୍ସି ମ୍ୟାଚ୍ ଜିତିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇକରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଉତ୍ସାହିତ କରିଥିଲେ। କାଲବୈଶାଖୀର ବଲେ ଗଲାକାଲି ଉପରବେଲା ଭୁବନେଶ୍ୱର କଟକ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଧୋକାଗଡ଼ି ସାଙ୍ଗେ ବର୍ଷା ହୋଇଯାଇଛି। ଫିରଭିଲ୍ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନ ଗଲାକାଲି ତାପମାତ୍ରା 40 ଡିଗ୍ରୀନୁ ଅତକା ଥିଲା। ଝାରସୁଗୁଡ଼ାନ ରାଇଜର ସବୁନୁ ଯହ ତାପମାତ୍ରା 43.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।